ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ପୂର୍ବ ଭାରତର ବିକାଶଧାରାତି ପୁରା ଯୋଡ଼ି ହୋଇଛି ଓଡ଼ିଶା, କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036ର କଲେ ଉନ୍ମୋଚନ। 18,600 କୋଟି ଟଙ୍କାର 105 ପ୍ରକଳ୍ପର କଲେ ଶିଳାନ୍ୟାସ ଆର୍ ଉଦ୍ଘାଟନ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ସାରା ଦେଶେ ସରିଲା ତୟାରି। ଖରା ଛୁଟି ଉତ୍ରୁ ରାଇଜେ ଆଷ୍ଠାନୁ ଖୁଲ୍ଲା ସ୍କୁଲ ଆଉର୍ ଅଣସର ଘରେ ମହାପୁରୁମାନଙ୍କର ଗୁପ୍ତ ଚିକିତ୍ସାତି ଆଏଜ୍ ହେବା ଚକା ବିଜେ ନୀତି। ଏଥର ପୁରା ଖବର। ରାଜ୍ୟର ବିଜେପି ସରକାର ଗଲା ଗୋଟେ ବଛର ଭିତରେ ଓଡ଼ିଶାର ବିକାଶ ଦିଗେ ପ୍ରଶଂସନୀୟ କାମ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଭୁବନେଶ୍ୱର ଜନତା ମଇଦାନଠାରେ ରାଜ୍ୟ ସରକାରଙ୍କର ଏକ ବଛର ପୂର୍ତ୍ତି ସମାରୋହରେ ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036 ଉନ୍ମୋଚନ କରିକରି କହିଛନ୍, ପୂର୍ବ ଭାରତର ବିକାଶଧାରାତି ଓଡ଼ିଶା ଇହାଦେ ପୁରା ଯୋଡ଼ି ହୋଇଛି। ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036 ଓଡ଼ିଶା ସରକାର ରାଜ୍ୟର ବିକାଶ ଲାଗି ବହୁତଟେ ସ୍ୱତନ୍ତ୍ର ଯୋଜନା କରିଛନ୍। ଇତି ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ନୁ ମୂଲ କରିକରି ସବୁ ଦିଗକେ ଧ୍ୟାନ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ୟେ ବର୍ଷଗାଁଠ ସିର୍ଫ ସରକାର କି ନହିଁ ହେ, ୟେ ସୁଶାସନ କି ସ୍ଥାପନା କି ବର୍ଷଗାଁଠ ହେ। ୟେ ଏକ ସାଲ ଜନସେବା ଔର ଜନ ବିଶ୍ୱାସ କୋ ସମର୍ପିତ ହେ। ये ओडिशा के करोड़ों मतदाताओं के विश्वास पर खरा उतरने के ईमानदार प्रयास का एक शानदार वर्ष है।
ଏ ଅବସରରେ ପ୍ରଧାନମନ୍ତ୍ରୀ 18,600 କୋଟି ଟଙ୍କାର 105 ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରିଛନ୍। ରାଜ୍ୟର 70 ଅଧିକା ବୟସର ଲୋକକୁ ଆୟୁଷ୍ମାନ ବୟବନ୍ଦନା ଯୋଜନାଥି ସ୍ୱାସ୍ଥ୍ୟ କାର୍ଡ଼ ବାଣ୍ଟିଛନ୍। ବରପୁତ୍ର ଆତିଥ୍ୟ ଗ୍ରାମ ଯୋଜନା ଆର୍ କ୍ରୁଟ୍ ଅଧୀନତି 100 ବିଦ୍ୟୁତ୍ ଚାଳିତ ବସ୍ ସେବାର ଶୁଭାରମ୍ଭ କରିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରଠାନୁ ବୌଦ୍ଧ ଜିଲ୍ଲାକେ ରେଲ୍ ଯୋଗାଯୋଗର ଶୁଭାରମ୍ଭ କରିବାର ସହିତ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବହି ଉନ୍ମୋଚନ କରିଛନ୍। ଆଜି ଉପରବେଳା 3:40 ବାୟୁସେନାର ଗୋଟିଏ ସ୍ୱତନ୍ତ୍ର ବିମାନଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚିଥିଲେ। ତା ଋତୁରୁ ତ୍ରିରଙ୍ଗା ଶୋଭାଯାତ୍ରାଟି ଜନତା ମଇଦାନ ସଭାସ୍ଥଳକେ ଯାଇଥିଲେ। ଓଡ଼ିଶାର କାର୍ଯ୍ୟକ୍ରମ ସାରିକରି ପ୍ରଧାନମନ୍ତ୍ରୀ ଉପରବେଳା ଆନ୍ଧ୍ରପ୍ରଦେଶ ଯାତ୍ରା କରିଛନ୍। ବିଶାଖାପାଟନମ୍ଠାରେ ଆଇବାକାଲ ହେବାରକେ ଥିବା ଯୋଗ ଦିବସ ସମାରୋହଟି ପ୍ରଧାନମନ୍ତ୍ରୀ ଯୋଗଦେବେ। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅଲଗା ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ସମାରୋହଟି ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଶା ଇହାଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୂର୍ବୋଦୟ ଭିଜନ ସଙ୍ଗେ ତାଲ ଦେଇକରି ଆଗ୍କେ ବଢ଼ୁଛି। ପ୍ରଧାନମନ୍ତ୍ରୀ ରାଜ୍ୟ ବହୁତ ବଡ଼ ଭିତ୍ତିଭୂମିର ପରିବର୍ତ୍ତନ ଆଣିଛନ୍। ରେଳବାଇର ବିକାଶ କରିକରି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍। ତାଙ୍କ ନେତୃତ୍ୱଟି ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ, ଭିତ୍ତିଭୂମିର ବିଲ୍ ବିକାଶ ହୋଇଛି। ମହିଳା ସଶକ୍ତିକରଣ ଲାଗି ଗଲା ବଛର ପ୍ରଧାନମନ୍ତ୍ରୀ ରାଜ୍ୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ଲାଗି ଯୋଗ ବାର୍ତ୍ତା ନେଇକରି ଆଇବାକାଲ ପାଳନ ହେବା ଅନ୍ତର୍ଜାତୀୟ ଯୋଗ ଦିବସ। ଇତାକେ ନେଇକରି ସାରା ଦେଶେ କେତିନି କେତେ ଗହଗହ ମୁଲ ହୋଇଗଲାନ। ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ଠାରେ ଆୟୁଷ ମନ୍ତ୍ରଣାଳୟ ତରଫ ଜାତୀୟ ସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। ଇତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ 500,000 ଲୋକ ଏକାସଙ୍ଗେ ଯୋଗାଭ୍ୟାସ କରିବେ। ଏ ଅବସରରେ ଦେଶର 3,50,000 ଅଧିକା ଜାଗାନ ଯୋଗ ସଙ୍ଗମ କାର୍ଯ୍ୟକ୍ରମମାନ ହେବା। ସଂସ୍କୃତି ମନ୍ତ୍ରଣାଳୟ ତରଫ ଓଡ଼ିଶାର କୋଣାର୍କ ସହିତ ଦେଶର 100 ପର୍ଯ୍ୟଟନ ସ୍ଥଳ ଆଉ 50 ଅଧିକା ସାଂସ୍କୃତିକ କେନ୍ଦ୍ରଠାରେ ଯୋଗ ଶିବିରର ଆୟୋଜନ କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଇବାକାଲ ରାଜ୍ୟର ଭିନ୍ ଭିନ୍ ଜାଗାନ ଯୋଗ ଦିବସ ପାଳନ କରାଯିବା। ଏଥିଲାଗି 14 ମନ୍ତ୍ରୀଙ୍କୁ ଭିନ୍ ଭିନ୍ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ସମାରୋହଟି ଯୋଗଦେବେ। ସମ୍ବଲପୁରଠାରେ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଆଉ ରିଭରଫ୍ରଣ୍ଟଠାରେ 5,000 ଲୋକ ଯୋଗାଭ୍ୟାସ କରିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ତରଫ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ହୋଇଯାଇଛି। 2025-26 ଶିକ୍ଷାବର୍ଷରେ ୟୁଜି ପହିଲା କ୍ଷେପେ ନାଲେଖା ସମିଆ ଆଇବାକାଲ ମଇଦାନର 3 ତକ ବଢ଼ାଯାଇଛି। ପହିଲା କ୍ଷେପେ ନାଲେଖାତି ବଞ୍ଚିତ ରହିଥିବା ଛାତ୍ରଛାତ୍ରୀ ଇ ସମିଆ ଭିତରେ ନାଲେଖା ପ୍ରକ୍ରିୟା ପୂରା କରିପାରିବେ ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ।
कुछ लोग सोचते हैं योग के लिए फ्लेक्सिबिलिटी चाहिए, लेकिन फ्लेक्सिबिलिटी तो सोच में होनी चाहिए ना, ना कोई बंधन ना कोई बॉडी टाइप। बचपन हो या पचपन, व्हीलचेयर हो या वर्क फ्रॉम होम, योग सबका हक है।
योग जीवन से जब जुड़ता है, एक सहज क्रिया बन जाता है, तो वो प्रतिपल उसका बेनिफिट देता रहता है।
आइए इस 21 जून हम सब हिस्सा बने अंतर्राष्ट्रीय योग दिवस का और करें स्ट्रेच एंड चिल योग के साथ।
ଖରା ଛୁଟି ଉତ୍ତରୁ ଆଜିଠାନୁ ରାଜ୍ୟର ସବୁ ବିଦ୍ୟାଳୟମାନେ ଖୋଲିଛେ। ମାତର୍କ ଝାଡ଼ାବାନ୍ତି ସଂକ୍ରମଣ ଲାଗି ଯାଜପୁର ଆଉ ଭଦ୍ରକ ଜିଲ୍ଲାର ସ୍କୁଲମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫ ବନ୍ଦ ଘୋଷଣା କରାଯାଇଛି। ସେନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗସ୍ତ ଲାଗି ଆଜି ଭୁବନେଶ୍ୱର ଆଉ କଟକଠାରେ ବି ସ୍କୁଲମାନ ବନ୍ଦ ଥିଲା। ରାଜ୍ୟର କେତେଟା ଜିଲ୍ଲାର ଝାଡ଼ାବାନ୍ତି ଲାଗି ରହିଥିବାରୁ ସାରା ରାଜ୍ୟ ବିଦ୍ୟାଳୟମାନଙ୍କେ ଅତ୍କା ସଫାସୁତୁରା ପଦକ୍ଷେପ ନେବାରକେ ଗଣଶିକ୍ଷା ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସଫା ପିଇବାର ପାଇଁ ମଧ୍ୟାହ୍ନ ଭୋଜନତି ଭଲ ଆଉ ସଫା ଖାଦ୍ୟ ଦେବାରକେ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ଅନବସର ନୀତି ଅନୁସାରେ ଆଜି ଦଶମୀ ତିଥିତି ମହାପୁରୁମାନଙ୍କର ଚକାବିଜି ନୀତି କରାଯିବା। ଫୁଲୁରୀ ତେଲ ଲାଗି ଉତ୍ତରୁ ମହାପୁରୁମାନଙ୍କର ଆୟୁର୍ବେଦିକ ଚିକିତ୍ସା ଚାଲିଛି। ଚିକିତ୍ସା ଉତ୍ତରୁ ଚତୁର୍ଦ୍ଧା ମୂର୍ତ୍ତି ଧୀରେ ଧୀରେ ସୁସ୍ଥ ହେବାର୍ତି ଲାଗିଛନ୍। ଆଜି ମହାପୁରୁମାନେ ସୁସ୍ଥ ହୋଇକରି ଶୁଇବାର ଅବସ୍ଥାନ ଉଠିକରି ବସିବେ। ଶ୍ରୀମନ୍ଦିରର ମଧ୍ୟାହ୍ନ ଧୂପ ଆର୍ ଭୋଗମଣ୍ଡପ ନୀତି ଉତ୍ତରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇକରି ବେହରଣ ଦ୍ୱାର ଫିଟାଯିବା ଆଉ ଅନବସର ନୀତି କରାଯିବା। ଇତି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚକା ଉପରେ ଦୈତାପତିମାନେ ବିଜେ କରାବେ। ତାର ଉତ୍ତରୁ ଚକଟା ଆର୍ ପଣା ଭୋଗ ଲାଗି ହେବା। ସିଆଡ଼େ ଶ୍ରୀ ବିଗ୍ରହମାନେ ପୁରା ସୁସ୍ଥ ହେବାର ଲାଗି ରାଜବୈଦ୍ୟ ତିଆରି କରିଥିବା ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରତକେ ଦିଆଯିବା। ଆଇବା କାଲ ଏକାଦଶୀ ତିଥି ଦିନ ମହାପୁରୁମାନେ ଦଶମୂଳ ଉଷୋ ଖାଇଲା ଉତ୍ତରୁ ପୁରାପୁରି ଠିକ୍ ହେବେ। ତାର ଆର ଦିନ ଦ୍ୱାଦଶୀ ତିଥି ନ ଦୈତାପତିମାନେ ଶ୍ରୀନଗରକେ ଯାଇକରି ମହାପୁରୁମାନଙ୍କର ସୁସ୍ଥ ହେବାର ଖବର ଗଜପତି ମହାରାଜାଙ୍କୁ ଦେବାର ପରମ୍ପରା ରହିଛି। ରାଜ୍ୟ ଝାଡ଼ାବାନ୍ତି ସଂକ୍ରମଣର ତୁର୍ତ୍ତି ମୁକାବିଲା କରବାର୍ ଲାଗି ସରକାର ମେଡିକାଲ କଲେଜନୁ ମୂଲ କରିକରି ତୃଣମୂଳ ସ୍ତର ତକ ଜୋରଦାର ଚେଷ୍ଟା ଚଲେଇଛନ୍। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ଆଉ ମିଶନ ଶକ୍ତି ବିଭାଗ ମିଶିକରି ମୁକାବିଲା ଦିଗେ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସଚେତନ କରାଯିବାର ସହିତ ସଫାସୁତୁରା ଉପରେ ଧ୍ୟାନ ଦିଆଯାଉଛି। ଇତାର ବୋଲେ ରାଜ୍ୟ ଡାଇରିଆ ତିଥି କମ୍ବାରକେ ଲାଗିଛି ବୋଲି ରାଜ୍ୟ ସରକାରଙ୍କ ତରଫ ସୂଚନା ଦିଆଯାଇଛି। ଶରଣାର୍ଥୀମାନଙ୍କର ସଂଘର୍ଷକେ ଜନାବାର, ସେମାନଙ୍କୁ ସମବେଦନା ଜନେଇକରି ସହଯୋଗର ହାତ ବଢ଼ାବାର ଲକ୍ଷ୍ୟତି ଆଜ୍ ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଏଥିରେ ସମିଆତି ଶରଣାର୍ଥୀ ସମସ୍ୟା ଗୋଟିଏ ବିଶ୍ୱସ୍ତରୀୟ ସମସ୍ୟା ପାଲଟିଛି। ଇତାର ମୁକାବିଲା ଲାଗି ସାରା ପୃଥିବୀର ଚେଷ୍ଟା ଚାଲିଛି। ଯୁଦ୍ଧ, ଦରିଦ୍ରତା ଆଉ ଭିନ୍ ଭିନ୍ କାରଣରୁ ଶରଣାର୍ଥୀ ହୋଇଥିବା ଲୋକଙ୍କୁ ସେମାନଙ୍କର ଘରକେ ଫେରାଇ ନେବାର ଲାଗି ମିଳିତ ଜାତିସଂଘ ତରଫ ଜରୁରୀ ପଦକ୍ଷେପମାନ ନିଆଯାଉଛି। ଶରଣାର୍ଥୀଙ୍କ ସମସ୍ୟାର ସମାଧାନ ଲାଗି ଜାତିସଂଘ ତରଫ ୟୁନାଇଟେଡ୍ ନେସନ୍ସ ହାଇ କମିଶନ ଫର୍ ରିଫ୍ୟୁଜି ନାଁ ଗୋଟିଏ ସଂସ୍ଥା ଗଠନ କରାଯାଇଛି। ଏହି ସଂସ୍ଥା ଶରଣାର୍ଥୀମାନଙ୍କୁ ସ୍ୱୀକୃତି ଦେଇକରି ସେମାନଙ୍କୁ ସହଯୋଗ କରିବାର ଦିଗେ ରାଜନୈତିକ ଇଚ୍ଛାଶକ୍ତି ସୃଷ୍ଟି କରିବାର ଦିଗେ କାମ କରୁଛି। କଳାହାଣ୍ଡି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଡାଇରିଆ ନିରାକରଣ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ଜିଲ୍ଲାର ସବୁ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳ ନିର୍ବାହୀ ଅଧିକାରୀ ଆଉ ଜିଲ୍ଲାସ୍ତରୀୟ ସବୁ ବିଭାଗର ଅଧିକାରୀମାନେ ଆବାସୀ ଜରିଆରେ ଯୋଗ ଦେଇଥିଲେ। ସବୁ ନାଲି ନର୍ଦ୍ଦମା ସହିତ ପରିବେଶ ସଫା ରଖବାରକେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ସହରଠାନୁ ଗାଁ ଇଲାକା ସବୁଆଡ଼େ ଡାଇରିଆକେ ନେଇକରି ଲୋକଙ୍କୁ ସଚେତନ କରବାରକେ ପରାମର୍ଶ ଦେଇଛନ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଭୁବନେଶ୍ୱର ଶାଖା ତରଫ ସୁବର୍ଣ୍ଣପୁର ଟାଉନ୍ହଲ୍ଠାରେ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ହୋଇଯାଇଛି। ଆର୍ବିଆଇ ମହାପ୍ରବନ୍ଧକ ଅନିତା ପଟ୍ଟନାୟକ, ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କର ସହିତ ଅଧିକାରୀମାନେ ଯୋଗ ଦେଇକରି ଆର୍ଥିକ ସାକ୍ଷରତା ଆଉ ଇ ବାବଦେ ସଚେତନତା ଉପରେ ଜୋର୍ ଦେଇଥିଲେ। ଇ ବାବଦେ ରିଜର୍ଭ ବ୍ୟାଙ୍କ ତରଫ ନିଆଯାଇଥିବା ପଦକ୍ଷେପ ଉପରେ ବୁଝାଇଥିଲେ। ବଙ୍ଗୋପସାଗରନ ସକ୍ରିୟ ହୋଇଥିବା ଲଘୁଚାପ ପ୍ରଭାବତି ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ 20 ଜିଲ୍ଲାକେ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ନେଇକରି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ପୂର୍ବ ଭାରତର ବିକାଶଧାରାତି ପୁରା ଯୋଡ଼ି ହୋଇଛେ ଓଡ଼ିଶା, କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036ର କଲେ ଉନ୍ମୋଚନ। 18,600 କୋଟି ଟଙ୍କାର 105 ପ୍ରକଳ୍ପର କଲେ ଶିଳାନ୍ୟାସ ଆଉ ଉଦ୍ଘାଟନ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ସାରା ଦେଶେ ସରିଲା ତୟାରି। ଖରା ଛୁଟି ଉତ୍ତରୁ ରାଇଜେ ଆଜିଠାନୁ ଖୋଲିଲା ସ୍କୁଲ। ଆଉର୍ ଅଣସର ଘରେ ମହାପୁରୁମାନଙ୍କର ଗୁପ୍ତ ଚିକିତ୍ସାତି ଆଇଚେବା ଚକାବିଜି ନୀତି। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।